ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ଦେଶର ଅର୍ଥନୀତି ଗତିଶୀଳ ହେଉଥିବାରୁ ଦ୍ରବ୍ୟ ଓ ସେବାକର ଜିଏସ୍ଟି ଗତ ମାର୍ଚ୍ଚ ମାସରେ 1,78,000 କୋଟି ଟଙ୍କା ସଂଗ୍ରହ କରାଯାଇଛି। ଗତ ଆର୍ଥିକ ବର୍ଷରେ ଜିଏସ୍ଟିରେ 11.5% ବାର୍ଷିକ ବୃଦ୍ଧି ଘଟିଥିବା ନେଇ ସରକାରୀ ସୂତ୍ରରୁ ଜଣାପଡ଼ିଛି। ଗତ ଆର୍ଥିକ ବର୍ଷରେ ମୋଟ ଜିଏସ୍ଟି ବାବଦରେ 2,00,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ହୋଇଥିଲା। 2022-23 ଆର୍ଥିକ ବର୍ଷ ତୁଳନାରେ ଗତ ଆର୍ଥିକ ବର୍ଷ 2023-24 ଜିଏସ୍ଟି ରାଜସ୍ୱ ସଂଗ୍ରହ 11.7% ଅଧିକ ଥିଲା। ଚଳିତ ଶିକ୍ଷାବର୍ଷ 2024-25 ଆଜିଠାରୁ ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳୁଆ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସରକାରୀ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ସକାଳ 7:00 ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ପାଠପଢ଼ା ହେବ। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଆଜିଠାରୁ ସକାଳୁଆ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆଜି ଶେଷ ହେଉଛି। ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆସନ୍ତା 4-15 ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ 3,86,250 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ନିର୍ଦ୍ଧାରିତ ସମୟ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରାଯାଇ ଆସନ୍ତା ମଇ ମାସ 15 ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କର ଗତକାଲି ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କୁ 65 ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଶା ସମେତ ଦେଶ ବିଦେଶରେ ଥିବା ତାଙ୍କ ପ୍ରଶଂସକ ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ଭଜନ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଶାନ୍ତିଲତାଙ୍କ ଉଦ୍ୟମ ଥିଲା ପ୍ରଶଂସନୀୟ। ତାଙ୍କର ଭଜନ ମଧ୍ୟରେ ଭଜି ଭଜି ତୋ ନାମ ଚକାନୟନ ବେଶ୍ ଲୋକପ୍ରିୟ ଥିଲା। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଧୀନସ୍ଥ ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାୟକଳ୍ପ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ସରକାରଙ୍କ ପକ୍ଷରୁ ଡାକ୍ତରଖାନାର ବିଭିନ୍ନ ମାପଦଣ୍ଡ ଅନୁଯାୟୀ ମୂଲ୍ୟାୟନ କରାଯିବା ପରେ ଏହି ପୁରସ୍କାର ଦିଆଯାଇଥାଏ ବୋଲି ହୀରାକୁଦ ମେଡିକାଲ ଅଧୀକ୍ଷକ ଡାକ୍ତର ଅନମୋଲ ମିଞ୍ଜ କହିଛନ୍ତି। ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡ଼କ ମେଳା ଗତକାଲିଠାରୁ ଆରମ୍ଭ ହୋଇଛି। ମହାଦେବଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ ପରେ ଧ୍ୱଜ ବାଉଁଶ ଛେଦନ କରାଯାଇଥିଲା। ଏହା 12 ଦିନ ଧରି ଚାଲିବ। ଏପ୍ରିଲ 11 ତାରିଖରେ ନୀଳପର୍ବ ଓ 12 ତାରିଖରେ ମହାପାଟ ପର୍ବ ଅନୁଷ୍ଠିତ ହେବା ପରେ ଚଡ଼କମେଳା ଉଦ୍ଯାପିତ ହେବ। ଆଜି ବିଶ୍ୱ ଅଟିଜିମ୍ ଦିବସ। ଅଟିଜିମ୍ ରୋଗ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ପ୍ରଭାବିତ କରିଥାଏ। ମସ୍ତିଷ୍କର ବିକାଶ ସମ୍ବନ୍ଧୀୟ ରୋଗ ସାଧାରଣ ଭାବେ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗର ଶିକାର ହୋଇଥିବା ଲୋକମାନଙ୍କର ଦେଖିବା ଶୁଣିବା ଓ ଅନୁଭବ କରିବାର ଲକ୍ଷଣ ଦେଖାଦେଇଥାଏ। ଅଟିଜିମ୍ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଭାଷାର ପରିପ୍ରକାଶ ଏବଂ ଶ୍ରବଣ ଶକ୍ତି ବହୁ ପରିମାଣରେ ହ୍ରାସ ଘଟିଥାଏ। ଦେଶରେ ଗତ ଆର୍ଥିକ ବର୍ଷ 2023-24 ୟୁପିଆଇ ଡିଜିଟାଲ ନେଣଦେଣ କାରବାର 57% ଏବଂ ମୂଲ୍ୟରେ 44% ଅଭିବୃଦ୍ଧି ଘଟିଛି। 2023 ମାର୍ଚ୍ଚ ମାସ ତୁଳନାରେ 2024 ମାର୍ଚ୍ଚ ମାସରେ 1,344 କୋଟି ଟଙ୍କା ୟୁପିଆଇ ଜରିଆରେ କାରବାର ହୋଇଥିଲା। ସେହିପରି ଜାତୀୟ ରାଜପଥଗୁଡ଼ିକର ଟୋଲ୍ଗେଟ୍ରେ ବ୍ୟବହୃତ ଫାସ୍ଟ୍ୟାଗ୍ କାରବାର ଏହି ସମୟ ମଧ୍ୟରେ 11% ବୃଦ୍ଧି ଘଟିଛି। ହେଲେ ଆଧାର ସହିତ ସଂଶ୍ଳିଷ୍ଟ ଡିଜିଟାଲ ନେଣଦେଣ କାରବାର ଗତ ଆର୍ଥିକ ବର୍ଷରେ 1% କମ୍ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟରେ ଆସନ୍ତା କିଛିଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 6 ତାରିଖ ସୁଦ୍ଧା ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବ ଏବଂ ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ଆଜି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ମାଲକାନଗିରି ଜିଲ୍ଲାରେ ରାତି ତାପମାତ୍ରା ବଢ଼ିବା ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 8ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଥିଲା। ଝାରସୁଗୁଡ଼ା ଓ ବାରିପଦାଠାରେ ସର୍ବାଧିକ 40.4 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀର 40.3, ବୌଦ୍ଧ, ନୟାଗଡ଼, ଭବାନୀପାଟଣା, ତାଳଚେର ଓ ଟିଟିଲାଗଡ଼ରେ ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।